ନମସ୍କାର, ମୁଁ କାଳିଚରଣ ପ୍ରଧାନ, ହାଡ଼ଭାଇ ବସ୍ତି, 5 ନମ୍ବର ୱାର୍ଡ଼। ଆମର ଯେଉଁ କାଲି ମଳ ପରିମଳ ସ୍ୱଚ୍ଛତା ବିଷୟରେ କିଛି ରାଲି କରାଯାଇଥିଲା, ସେଥିରେ ମୁଁ ବହୁତ ଖୁସି ଅଛି। ଆଉ ଯାହାକି ଆମର ମଳ କେମିତି ସୁବିଧା ଆଉ ସଫା ହେଇପାରିବ, ଯେଉଁଟାକି ପ୍ରାଇଭେଟରେ ଯେଉଁଟା ନେଇକି ବାହାରେ ପିଇଲେ ଯେଉଁଟା ଦୁର୍ଗତ ହେଉଛି ସମସ୍ତଙ୍କ ପାଇଁ, ସେଇଟା ହେବନି। ଆମେ ମ୍ୟୁନିସିପାଲିଟି ଦ୍ୱାରା ନେଲେ ଆମର କ'ଣ ହେବ ନା, ମ୍ୟୁନିସିପାଲିଟି ଗାଡ଼ି ପ୍ଲାଣ୍ଟରେ ଦେବ, ପ୍ଲାଣ୍ଟରେ ଆମର ବର୍ଜ୍ୟ ଜିନିଷଗୁଡ଼ାକୁ ଖତରେ ଆଦାୟ ହେବ, ଯେଉଁଟାକି ଆମେ କୃଷିରେ ଯୋଗ ଦେଇପାରିବା। ଆଉ ସେଇଥିପାଇଁ ଆମର କିଛିଟି ଇଏ ଅଛି, QR କୋଡ଼ ଅଛି, ଟୋଲ୍ ଫ୍ରି ନମ୍ବର ଅଛି, ପରିମଳ ଗାଡ଼ିକୁ ବହୁତ ସ୍ୱଳ୍ପ ମୂଲ୍ୟରେ ଆଉ ସୁବିଧାରେ ସହଜରେ ଅତି କମ୍ ସମୟରେ ସେମାନେ ପାଇପାରିବେ। ଏଇଟା ସମସ୍ତଙ୍କ ମୋର ନିବେଦନ, ଏ ଆପ୍ ସମସ୍ତେ ୟୁଜ୍ କରନ୍ତୁ ଆଉ ଆମ ଭୁବନେଶ୍ୱରକୁ ସ୍ୱଚ୍ଛ ଆଉ ପରିମଳ ରଖନ୍ତୁ। ଜୟ ହିନ୍ଦ।